ମୁଁ ଜୟଲକ୍ଷ୍ମୀ ବେହେରା ଜନତା ନଗର 21 ନମ୍ବର ୱାର୍ଡରୁ କହୁଛି। ସେ ଅଳିଆ ଗାଡ଼ି କ'ଣ ପାଇଁ ଆମେ ଏପଟକୁ ଆସୁନି? ଏମିତି ବି ମାସ ମାସ କରିକି 15 ଦିନ ହେଲା ଅଳିଆ ଗାଡ଼ି ନ ଆସିବ, ଆମେ ଅଳିଆ ପକେଇବୁ କୋଉଠୁ? ଯଦି ଅଳିଆ ନ ପକେଇବୁ ଘରେ ରଖିବୁ, ସେ ଅଳିଆ ତମ ପୋକ ହବ ତାହେଲେ ଆମେ କୋଉ ରୋଗରେ ମରିବୁ? ତାହେଲେ ବସ୍ତିରେ ରହିକି କ'ଣ କରିବୁ? କୋଉ ମରିବା ପାଇଁ ରଖିଛ ବସ୍ତିରେ? ଆ ପାଇଁ କ'ଣ କିଛି ପ୍ରତିକାର କରୁଛ କି କରୁନ ମୁଁ ବି କିଛି ବୁଝିପାରୁନି। ସମସ୍ତେ ବି ଏ କମ୍ପାନୀ ସମସ୍ତଙ୍କର ଆସୁଛି, ସମସ୍ତେ ହେଲେ ଆମକୁ ପଚାରୁନି, ଆମେ ବି କାହାକୁ ଉତ୍ତର ଦେଇପାରୁନୁ। ଯାହା ପାଇଁ କ'ଣ କରାଯିବ, କିଛି ସଚେତନ ଅଛି କି? ପାଇଁ କିଛି ହେଲେ ତ ଆସିଲେ ନିଅନ୍ତୁ।